ନମସ୍କାର ପ୍ରିୟ ଶ୍ରୋତା ବନ୍ଧୁ, ଭୁବନେଶ୍ୱର ଜନହିତ ବାଣୀକୁ ଆପଣମାନଙ୍କୁ ସ୍ୱାଗତ ସ୍ୱାଗତ କରୁଛି ଆମର ଏ ତୃତୀୟ ଅଧ୍ୟାୟକୁ, ଯେଉଁଥିରେ ଆପଣମାନେ ଶୁଣିବାକୁ ପାଇପାରିବେ ରଶ୍ମିରେଖା ବିଶ୍ୱାଳ ମ୍ୟାଡାମ ଏବଂ ସଙ୍ଗୀତା ପାତ୍ରଙ୍କ ମଧ୍ୟରେ ହେଉଥିବା କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ଯେଉଁଥିରେ ଜାଣିବାକୁ ପାଇବେ ମଳ ପରିଚାଳନା କହିଲେ କଣ ବୁଝ ଏବଂ ମଳକୁ ନାଳ କିମ୍ବା ନର୍ଦ୍ଦମାରେ ଛାଡିଲେ ତାର ପ୍ରଭାବ କଣ ପଡିଥାଏ।
ମ୍ୟାଡାମ ନମସ୍କାର।
ନମସ୍କାର,
ମୁଁ ସଙ୍ଗୀତା ପାତ୍ର, ନାକାଗାଡ଼ି ଚାଳ ସାହି 23 ନମ୍ବର ୱାର୍ଡରୁ ଆସିଛି। ମୁଁ ହେଉଛି ଜଣେ SDA କମିଟି ମେମ୍ବର। ମୁଁ ଆପଣଙ୍କ ପରିଚୟ ଟିକେ ମାନେ ଜାଣିବି, ମାନେ ମୋ ଶ୍ରୋତା ବନ୍ଧୁ ମାନେ ବି ଟିକେ ଜାଣିବେ।
ସମସ୍ତ ଶ୍ରୋତା ବନ୍ଧୁଙ୍କୁ ନମସ୍କାର, ମୋ ନାଁ ରଶ୍ମିରେଖା ବିଶ୍ୱାଳ। ମୁଁ ଓଡ଼ିଶା ଗଭର୍ଣ୍ଣମେଣ୍ଟର ହାଉସିଂ ଆଉ ଅର୍ବାନ୍ ଡେଭଲପମେଣ୍ଟ ଡିପାର୍ଟମେଣ୍ଟରେ ଗୋଟେ ପ୍ରୋଗ୍ରାମ ଚାଲିଛି, ସେପ୍ଟେଜ ମ୍ୟାନେଜମେଣ୍ଟ ବା ଯାହାକୁ ଆମେ କହୁଛେ ମଳ ପରିଚାଳନା, ତ ସେଇଠି ମୁଁ କାମ କରୁଛି।
ମ୍ୟାଡାମ ମୋର ଗୋଟେ କ୍ୱେଶ୍ଚିନ୍ ଅଛି ଯେ ମଳ ପରିଚାଳନା କହିଲେ ଆମେ କଣ ବୁଝିବା?
ମଳ ପରିଚାଳନା କହିଲେ ଆମେ ତାକୁ କହୁଛେ ପୁରା ତାର ଚାରିଟା ଅଛି ପୁରା ପଦ୍ଧତି। ସେ ଚାରିଟା ହଉଛି କି ଆପଣ ଯେତେବେଳେ ଗୋଟେ ଟଏଲେଟ୍ ବ୍ୟବହାର କରନ୍ତି, ଟଏଲେଟ୍ଟାକୁ ଆମେ ଫ୍ଲସ୍ କରିଦେଲେ ବା କ୍ଲିନ୍ କଲା ପରେ ଅଧିକାଂଶ ଟାଇମ୍ରେ ଆମେ ଭୁଲିଯାଏ ଯେ ତାପରେ ସେ ୱେଷ୍ଟର କ'ଣ ହେଉଛି। ତ ପ୍ରଥମତଃ ଆମର ମଳ ପରିଚାଳନା ଷ୍ଟେଜ୍ ହେଉଛି କି ଯେଉଁ ୱେଷ୍ଟଟା ଆପଣଙ୍କର ଟଏଲେଟ୍ ୟୁଜ୍ କଲା ପରେ ଗଲା ସେଇଟା ଗୋଟେ ସେଫ୍ ଜାଗାରେ ଷ୍ଟୋର୍ ହେଉଛି। ଯେମିତି ମୁଁ କହିଲି ସେଫ୍ ଜାଗା ମାନେ ଆପଣ ଦେଖିଥିବେ ଆମର ଡ୍ରେନ୍କୁ ଛାଡ଼ି ଦେଉଛନ୍ତି, ଆପଣଙ୍କର ଟଏଲେଟ୍ ଥିବ ବଟ୍ ସେପ୍ଟିକ୍ ଟାଙ୍କି ନଥିବ, ତ ଡ୍ରେନ୍ଟା ଆପଣଙ୍କର ଯାଇକି ପାଇପ୍ଟା ପଡ଼ିଥିବ ଡ୍ରେନ୍ରେ, ତ ସେଇଟା କ'ଣ ହେଉଛି ନା ସେଇଟା ବି ଯାଇକି ଆପଣଙ୍କର ଅଲ୍ଟିମେଟଲି ପଲ୍ୟୁସନ୍ ହିଁ ହେଉଛି। ତ ପ୍ରଥମ ଷ୍ଟେଜ୍ ହେଲା କି ଆପଣ ମଳକୁ ଗୋଟେ ସେଫ୍ ଜାଗାରେ ଷ୍ଟୋର୍ କରିବେ, ସେଇଟା ଆପଣଙ୍କର ସୁରେଜ ଲାଇନ୍ ହେଇଥାଉ କି ଆପଣଙ୍କର ସେପ୍ଟିକ୍ ଟାଙ୍କି ହେଇଥାଉ। ସେପ୍ଟିକ୍ ଟାଙ୍କିରେ ଯେତେବେଳେ ଷ୍ଟୋର୍ ହେଉଛି ସେଇଟା ଗୋଟେ ସେଫ୍ଲି କେମିତି ଟ୍ରାନ୍ସପୋର୍ଟ ହେବ, ମାନେ ଯେମିତି ମୁଁ କହିଲି କି ସେଇଟା ମାନୁଆଲି କ୍ଲିନ୍ ହେବନି, ସେଇଟାକୁ ଗୋଟେ ଗାଡ଼ି ଆସିକି ତାକୁ ନେବ, ଯେଉଁଟାକି ଆମର ସେସ୍ପୁଲ୍ ଗାଡ଼ି, ତ ସେସ୍ପୁଲ୍ ଆସିକି ସେଇଟାକୁ ସେ ସେଫ୍ଲି ଟ୍ରାନ୍ସପୋର୍ଟ କରିକି ନେବ। ଆମେ ଲୋକଙ୍କୁ ଏଇଟା ବି ସଚେତନ କରାଉଛୁ ଯେତେବେଳେ ଆପଣଙ୍କର ସେସ୍ପୁଲ୍ ଗାଡ଼ି ଆସୁଛି ସେ ଗାଡ଼ିରୁ ଯେତେବେଳେ ସେ ନେଇକି ଯାଉଛି ସେତେବେଳେ କିଛି ସ୍ପିଲ୍ ନ ହଉ, ଆପଣ ଦେଖିଥିବେ ବେଳେବେଳେ ପାଇପ୍ ଭାଙ୍ଗା ଥାଏ ତ ରାସ୍ତାରେ ପଡ଼ି ଯାଉଥିବ, ସେଇଟା ବି ଗୋଟେ ପଲ୍ୟୁସନ୍ର କାରଣ। ତ ଥାର୍ଡ ସ୍ତର ହେଲା ସିଏ ଯେତେବେଳେ ସେସ୍ପୁଲ୍ ଗାଡ଼ି ନେବ ନେଇକି ସେମାନେ ବାହାରେ କେଉଁ ଜାଗାରେ ପକେଇବେନି, ସେମାନଙ୍କର ଯେଉଁ ନିର୍ଦ୍ଧାରିତ ଜାଗା ଅଛି ଯେଉଁଟାକି ଆମର ଟ୍ରିଟମେଣ୍ଟ ପ୍ଲାଣ୍ଟ ସେଠି ନେଇକି ସେମାନେ ପକେଇବେ। ଆଉ ଯଦି ସ୍ୱରେଜ ଲାଇନ୍ ଅଛି, ମୁଁ ସମସ୍ତଙ୍କୁ ଏଇଟା ବି କହୁଛି ଗୋଟେ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଅଛି ସେଇଟା ସେଠିକି ଯାଇକି ସେଠି ବି ଟ୍ରିଟ୍ ହେଉଛି। ଚତୁର୍ଥ ପଦ୍ଧତି ଯେଉଁ ଏଇଟା ଷ୍ଟେଜ୍ ହେଲା ଆମର FSSM ର, ସେଇଟା ହେଉଛି ତାର ଟ୍ରିଟମେଣ୍ଟ ଆଉ ସେସ୍ପୁଲ୍ ନେଲା ପରେ ଟ୍ରିଟମେଣ୍ଟ। ଚତୁର୍ଥ ପଦ୍ଧତି ହେଲା ରିୟୁଜ୍, ରିୟୁଜ୍ ମାନେ ଯେଉଁ ପାଣି ସେଠୁ ଟ୍ରିଟ୍ ହେଇକି ବାହାରୁଛି ଆଉ ଯେଉଁ କଠିନ ଆମର ପଦାର୍ଥ ଟ୍ରିଟମେଣ୍ଟ ହେଇକି ବାହାରୁଛି ଯେଉଁଟାକି ଆମେ ସାର କହୁଛେ, ତାକୁ ଆମେ କେମିତି ରିୟୁଜ୍ କରିପାରିବା, ମାନେ ଆପଣଙ୍କର କେମିତି ଫରେଷ୍ଟରେ ଲଗେଇ ପାରିବା ବା ପାଣିକୁ କେମିତି, ତାକି ଆମର ଆଉ କିଛି ଏକ୍ସଟ୍ରା ଆଡିସନାଲ, ଆମେ ଆଜିକାଲି ଆପଣ କ୍ଲାଇମେଟ୍ କଥା ଦେଖୁଛନ୍ତି, ଆଡିସନାଲ ଯେମିତି ରିସୋର୍ସ ଆମର ଆଉ ଦରକାର ନ ହୁଏ।
ମ୍ୟାଡାମ ମୁଁ କହିବା କଥା, ଯେଉଁ ଆମର ଯଦି ଗୋଟେ ଗାଡ଼ି ଆସିଲା ସକ୍ସେସଫୁଲ ଗାଡ଼ି ଆସିଲା, ସେ ନେଇକି ଗୋଟେ ଡ୍ରେନ୍ ରଜାଦେଲା, ତାର ଫଳାଫଳଟା ଆମକୁ କ'ଣ ଦେଖାଦେବ ଆଉ ତାର ଅସୁବିଧାଟା ଆମ ପାଇଁ କ'ଣ ହେବ?
ଦେଖନ୍ତୁ ଅସୁବିଧା ତ ବହୁତ କିଛି, ଏକରେ ଫାର୍ଷ୍ଟ ହେଲା ଯଦି ଆପଣ ଗୋଟେ କମ୍ୟୁନିଟିରେ ରହୁଛନ୍ତି ଆଉ ସକ୍ସେସଫୁଲ ଗାଡ଼ି ନେଲା ସେଠି ଡମ୍ପ କଲା, ଗୋଟେ କମନ୍ ଲୋକ ଜାଣିବା ପାଇଁ କି ଆମେ ସେଟାକୁ ଏମିତି କହୁ ଯେ ଗୋଟେ ସକ୍ସେସଫୁଲ ଗାଡ଼ିଟାର କାପାସିଟି ବହୁତ ଥାଏ, 1000 ଲିଟର 2000 ଲିଟର 3000 4000 ପର୍ଯ୍ୟନ୍ତ ବି ଥାଏ। ତ ଯଦି ଗୋଟେ 3000 ଲିଟର ଗାଡ଼ି ଫୁଲ୍ ଟ୍ୟାଙ୍କ କ୍ଲିନ୍ କରିକି ବାହାରେ ପକାଉଛି, ସେଇଟା ହେଉଛି 5000 ଲୋକ ଏକା ସାଙ୍ଗରେ ବାହାରେ ମଳତ୍ୟାଗ କଲେ ଯେତିକି କ୍ଷତିକାରକ ଗୋଟେ ସେସ୍ପୁଲ୍ ଗାଡ଼ି 3000 ଲିଟର ବାହାରେ ପକେଇବାଟା ତା ସହିତ ସମାନ। ତ ଆପଣ ଭାବନ୍ତୁ ଏଇଟା କେତେ ମାତ୍ରାରେ ଆମେ ପରିବେଶର ପ୍ରଦୂଷଣ, ଏକରେ। ଦୁଇରେ ଜେନେରାଲି ସେମାନେ ଯେଉଁଠି ସବୁ ଛାଡ଼ୁଛନ୍ତି, ଯେଉଁଟାକି ହେଇଗଲା ଆପଣଙ୍କର ନଈ ନାଳ, ଦେଖନ୍ତୁ ଆମର ନଈ ନାଳ ଲୋକମାନେ ବହୁତ ବ୍ୟବହାର କରନ୍ତି, କମ୍ୟୁନିଟିରେ ଯେଉଁମାନେ ରହୁଛନ୍ତି ସେମାନେ କଟକ ଭଳିଆ ଜାଗାରେ ଆପଣ ଦେଖିଥିବେ ନାଳରେ ଲୋକ ତାଙ୍କର ଦୈନନ୍ଦିନ ଜୀବନରେ ବି ତାକୁ ୟୁଜ୍ କରନ୍ତି, ତ ଆର ହେଲ୍ଥ ହାଜାର୍ଡ୍ସ ବହୁତ ଅଛି। ଆଉ ଗୋଟେ ଜିନିଷ, ଯେହେତୁ ଆମ ଓଡ଼ିଶାଟା ଗୋଟେ ନଦୀ ଡୋମିନେଟେଡ୍ ଷ୍ଟେଟ୍, ତ ଆମେ ଷ୍ଟେଟ୍ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ ଯେଉଁଟା ଆମର ପଲ୍ୟୁସନ୍ କ'ଣ ସହରରେ ତାର ଗୋଟେ ଡେଟା ଦିଅନ୍ତି, ସେମାନେ ଆମକୁ ବାରମ୍ବାର ଦେଖାଉଥିଲେ ଆଗରୁ ଏଇ ପ୍ରୋଗ୍ରାମଟା ହେବା ପୂର୍ବରୁ ଯେ ଏଇ ଯେଉଁ ସେସ୍ପୁଲ୍ ଗାଡ଼ି ପକେଇବା ଦ୍ୱାରା ତା ଦେହରେ ଗୋଟେ ବ୍ୟାକ୍ଟେରିଆ ଥାଏ, ଇକୋଲାଇ ଆମେ ଯାହାକୁ କହୁ, ଯାହାଦ୍ୱାରା ଆପଣଙ୍କର ହଇଜା ଡାଇରିଆ ଏଇସବୁ ବେମାରୀ ହୁଏ, ସେଇଟା ସେସ୍ପୁଲ୍ ଗାଡ଼ି ପକେଇବା ଦ୍ୱାରା ଆମର ୱାଟର୍ ପଲ୍ୟୁସନ୍ ଆମର ଷ୍ଟେଟ୍ରେ ବହୁତ ଥିଲା ଆଉ ସେଇଥିରୁ ଏଇ ବ୍ୟାକ୍ଟେରିଆଟା ହିଁ ସେଇ ରିପୋର୍ଟରେ ଆସିଥିଲା। ବଟ୍ ଏବେ ରିସେଣ୍ଟ ଯେଉଁ ତାଙ୍କର ରିପୋର୍ଟ ବାହାରିଛି ସେଥିରେ ବହୁତ କମିଯାଇଛି ଏଇ ପର୍ଟିକୁଲାର ବ୍ୟାକ୍ଟେରିଆଟା, କାହିଁକି ନା ଆମର ଏବେ ସବୁ ଜାଗାରେ ପ୍ଲାଣ୍ଟ ହେଲାଣି, ବହୁତ ରେଗୁଲେସନ୍ ହେଉଛି, ଆମେ ସେସ୍ପୁଲ୍ ଗାଡ଼ିକୁ ଫାଇନ୍ ପକାଉଛୁ, ତାଙ୍କୁ ଧରୁଛୁ ତାକି ସେମାନେ ପ୍ଲାଣ୍ଟରେ ଆସିକି ଡିସ୍ପୋଜ୍ କରନ୍ତୁ। ତ ଏଇସବୁ ହେଲ୍ଥ ହାଜାର୍ଡ ଆଉ ଆପଣଙ୍କର ପରିବେଶ ପ୍ରଦୂଷଣକୁ ବଞ୍ଚାଇବା ପାଇଁ କି ଏଇଟା ବହୁତ ଦରକାର।
ଧନ୍ୟବାଦ ମ୍ୟାମ। ମୁଁ ଶପଥ କରୁଛି କି ଏବଂ ଶ୍ରୋତା ବନ୍ଧୁ ମାନଙ୍କୁ ମଧ୍ୟ ଅନୁରୋଧ, ଆପଣମାନେ ସଠିକ ଭାବେ କିପରି ମଳ ପରିଚାଳନା ହେବ ସେଥିପାଇଁ ତଦାରଖ କରନ୍ତୁ। ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଅନୁରୋଧ, ଆପଣମାନେ ଘରୋଇ ସମ୍ପ୍ରଦାୟ ସ୍ତରରେ କିପରି ଜଳବାୟୁକୁ ପରିବର୍ତ୍ତନର ପ୍ରତିରୋଧ କରାଯିବ ସର୍ବଦା ପ୍ରଚେଷ୍ଟା ଜାରି ରଖିବେ। ଧନ୍ୟବାଦ।
ଧନ୍ୟବାଦ।